ମୋନା ସାବିତ୍ରୀ ସାହୁ, ସାଲିଆ ସାହି, ନିରଙ୍କାର ନଗର, 21 ନମ୍ବର ୱାର୍ଡ। ଆମ ସ୍କୁଲରେ ପାଣି ସୁବିଧା ନଥିଲା, ଏବେ ସୁବିଧା ହେଲାଣି। ସି ଫାର୍ମ ତରଫରୁ ଆସିକି ସବୁ ସୁବିଧା କରିଛନ୍ତି ଆଉ। ପିଲାମାନେ ଶୁଦ୍ଧ ପାଣି ପିଇବା ପାଇଁ ସୁବିଧା କରାଯାଇଛି।